दशम स्कंध दशम अध्याय श्लोक 37।
अनुजानी नो भवान् तवानु चरकिं करो दर्शनं नो भगवता
दर्शन करने भगवत ऋषि देवसी नारद आशीर्ला अनुग्रह कृपा फल शुक्रवाद हे विश्वस्वरूप आम आपंतर नारद मुनिकर भक्त नृत्य बर्तमान आपण आम मानकर गृह प्रत्यावर्तन अनुमति दिंतु नारद मुनि कृपा आम आप साक्षात्कार लाभ करूँ भारत जो प्रकार कहते भक्त आशीर्वाद बिना श्रीकृष्ण को परमेश्वर भगवान भी जाणी हे ना मनुष्याण सहस्रेशु कश्चि जगति सिद्ध भगवद्गीता सप्तम अध्याय तीन श्लोक अनुसार बहुत सिद्ध बा योगी अच्छा जो मैंने श्रीकृष्ण को जापारती ना पक्षातर से भूली जाते कितु यही जिते नारद परंपरा रे आगत स्वयं नारद शंभु इत्यादि भक्त शरणागत हमें से बुझीपारती किए भगवान अवतार यही दिगरे बहु भंड किए भेलिबाजी देख निजे भगवान बोली प्रचार कर नारद मुनि आदि कृष्ण के अनुग्रह मान नृत्य ना बुझा जा पार ना किए भगवान एवं किए भगवान नुंती से कथा नरोत्तम दास को प्रतिपादित करड़िया वैष्णव सेवा निस्तार सेवा अन्य मैंने कल्पना जल्पना किंवा अन्य कौन से प्रकार दैहिक व मानसिक कसरत द्वारा केत बुझीपारे ना तेणु बर्तमान को आसु कृष्ण उपस्थ भक्तसजन बृंद मातृवृंद एवं सोनपुर आसवा भक्तवृंद मातृवृंद समस्त को आम इस्कॉन भुवनेश्वर केन्द्र तरफ आज स्वागत जनाचु आम यही भागवत दशम स्कंद दशम अध्याय सैंतीस श्लोक आज पाठ करवा ये नारद मुनि अभिशाप कुबेर दुई पुत्र नलकुबर एक मंत्री एम अभिशापग्रस्त होते अर्जुन जमणार्जुन को खेती गोकूल शहे वर्ष धरी देव गणना अनुसार शहे वर्ष धरी से सेठर रहिथिले अभिशाप ग्रस्त होइके रहिथिले किंतु वर्तमान भगवान को पुकारु से अति उद्धार पाइछन्ति सेई रामनारायण वक्त भगवान पुकारि दिसन्ति इभळि ना मा पतर बंधा ही उदुपर बंधा ही सेई उदुपर द्वारा सेई उदुपर गौरी द्वारा भगवान ये विराट विराट दुख दुईटी जहाँकि आकाश भी छुईला भागवत द्वितीय स्कंध सप्तम अध्याय वर्णना कर दुख दुईटी को उपाड़ी दी भगवान एवं से दुख दुईटी उपड़ी जाए दुईजन एक दिव्य देह प्राप्त हो भगवान को स्तुति कर तेणु गतकाली आम क्लास बहुत दिन धरी आम पाखापाखि दस एगार दिन धरी नौ दिन धरी गुंडा जात्रा एवं गत काली आम कौन आम सुनावेश एकादशी बेश यह मैंने दस दिन अधिक आम भागवत कथा कहुआ जाए तेणु आज आम पुणी आरंभ करवा भागवत कथा तेणु नारदमणि कृपार आज से अनुभव कर आम भगवान को दर्शन प्राप्त से भगवान बोली से बर्तमान जान पार पूर्व जो स्तुति कर स्तुति में सब वर्णना कर जो कह अवतार कौन सकता अवतार कमी आम जाना जशा अवतार ज्ञाते शरीर शरीर तेज तेई साई बीर्जयी देहेशु असंगति प्रकृत भगवान बोली जाना भगवान को जाना अति सहज जिनस नुह जहाँकि भगवान भगवत गीता सप्तम अध्याय कहते तीन श्लोक मनुष्याण सहस्रेश उपस्थित जगत सिद्ध है हजार हजार लोक जीवन जापन करते प्रकृत मनुष्य पदवाच्य नुहति को मैंने मनुष्य पदवाच्य ना जो मैंने ब्रह्म जिज्ञासा आरंभ हो ब्रह्मसूत्र प्रथम सूत्र व्यास कहले अर्थात ब्रह्म जिज्ञासा अर्थात कहार उद्देश्य हूँ जैसे अनेक जन्म बाहर पर अशी लक्ष जन्म बाहर पर जैसे मनुष्य जन्म प्राप्त हो तेणु मनुष्य जीवन कर्तव्य हूँ से ब्रह्म जिज्ञासा कर शकड़ा अनुसंधा लोक जदिओ मनुष्य जन्म प्राप्त होती किंतु से मैंने ब्रह्म जिज्ञासा करूना से आम सुषमा गौरव से महाराज कहती से उच्च विषाणहीन पशु पशुर लांगुर अच्छी सिंह अच्छी मनुष्य लांगुर सिंह ना कि मनुष्य लांगुर सिंह ना जदि से पशु भाई आचरण कर पशु भाई आचरण कर उद्देश्य हूँ अर्थ हूँ कौन ना जो शरीर सम्बन्धी चिंता कर पशु शरीर सम्बन्ध चिंतार जीवन धारण करती मनुष्य जदि से भाव शरीर सम्बन्ध चिंतार आहार निद्रा भय मैथुन ये चारो शरीर आवश्यकता रही तार जीवन बीतेगला सीजा जान सी पशु भाई तेणु प्रकृत मनुष्य जीवन से आरंभ हम जिते बड़े जन ब्रह्म जिज्ञासा कर ब्रह्म जिज्ञासा करुक्ति भगवान जानवे कम नैति नैति वेद विशेष भाव ब्रह्मसूत्र ज्ञान मात्र जो अग्रसर होने प्रकृत सबकि भौतिक कौटा भौतिक नुह जानापी नैति नैति मात्र अग्रसर हो नीति ये जहाँ देखुचे ये भौतिक ये परमार्थिक नुह ये ब्रह्म नुह नई भाव से चिंता करम स्तर जब पहुँचे से जानवे ये ब्रह्म ब्रह्म वस्तु जानवे कि ब्रह्म वस्तु जानवे ये भगवान को जान कश्चित जो सिद्ध है को मैंने जो ज्ञान मार्ग सिद्धि लाभ करपारती मुक्ति लाभ करपारती कौ मैंने योग मार्ग अग्रसर होती अष्टांग योग सिद्धि प्राप्त हो पारती कौ मैंने कर्म मार्ग अग्रसर होती उन्नत लोग जात्रा कर पारती कि भगवान को जान पारे ना तेणु जतता सिद्धाना जिते सिद्ध व्यक्ति अच्छा ତାଙ୍କ ଭିତରେ ଖୁବ୍ କ୍ୱଚିତ ଲୋକ କଶ୍ଚିତ ମାମ୍ ବେଦି ତର୍ଗତ ଖୁବ୍ କ୍ୱଚିତ ଲୋକ ମୋତେ ଜାଣନ୍ତି ଭଗବାନ ଭଗବତ ଗୀତା ସପ୍ତମଠାରେ କହୁଛନ୍ତି। ତେଣୁ ଇଏ ଯେଉଁ ନଳକୁବର ଏବଂ ମଣିଧ୍ରୁବ ଏମାନେ ଭଗବାନ ତତ୍ତ୍ୱରେ ଜାଣିଲେ କେମିତି ଜାଣିଲେ ନା ଋଷି ନାରଦ ମନ୍ଦିର କୃପାରେ ଯଦିଓ 100 ବର୍ଷ ଧରି ସେ ଅଭିଶାପଗ୍ରସ୍ତ ହେଲେ ବୃକ୍ଷ ଧ୍ୱନି ପ୍ରାପ୍ତ ହେଲେ ସ୍ଥାବର ଧ୍ୱନି କେଉଁଠିକି ଯାଇପାରିବେ ନାହିଁ ଗୋଟିଏ ସ୍ଥାନରେ ଉଲଗ୍ନ ହୋଇ ରହିବେ ଏବଂ ଖରା ବର୍ଷା ଶୀତ କାକର ସବୁ ସହିବେ କିନ୍ତୁ ନାରଦ ମନ୍ଦିର ରୂପାରୁ ସେ ତାଙ୍କର ପୂର୍ବଜନ୍ମ ସ୍ମୃତି ଥିଲା ମନେ ରଖିଥିଲେ ଏଇଭଳି ଆମେ କରିଥିବାରୁ ଅପରାଧ କରିଥିବାରୁ ନାରଦମୁନି ଆମକୁ ଅଭିଶାପ ଦେଇଛନ୍ତି। ତେଣୁ ସେ ଭଗବାନଙ୍କୁ ବର୍ତ୍ତମାନ ଉପରେ ଦର୍ଶନ କଲେ ଭଗବାନଙ୍କ କୃପା ମଧ୍ୟ ପ୍ରାପ୍ତ ହେଲେ। ପ୍ରଥମେ ସେମାନେ କୁବେରଙ୍କ ପୁତ୍ର କୁବେର ମଧ୍ୟ ଭଗବାନଙ୍କ ଜଣେ ଭକ୍ତ ଭଗବତ ଦର୍ଶନ ଦଶମ ଅଧ୍ୟାୟରେ ବିଭୂତି ଯୋଗରେ ଭଗବାନ କହିଛନ୍ତି ଯେ ବିତେଶ ଦକ୍ଷରାକ୍ଷସ ଦକ୍ଷରାକ୍ଷସ ମାନଙ୍କର ଯେ ସବୁଠାରୁ ଅଧିକ ଧନଶାଳୀ ବ୍ୟକ୍ତି ସେ ହେଉଛନ୍ତି କୁବେର ସେ ହେଉଛନ୍ତି ଭଗବାନଙ୍କ ଜଣେ ବିଭୂତି। ତେଣୁ ଏକରେ ସେ ହେଉଛନ୍ତି କୁବେରଙ୍କର ଅନୁଚର ଏଠି ଯେଉଁ କହୁଛନ୍ତି ଅନୁଗାମୀ ହିଁ ନଉ ତବ ଅନୁଚର କି କରୁ ସେ କୁବେରଙ୍କର ଅନୁଚର କୁବେରଙ୍କ ସନ୍ତାନ ପିତା ପିତା ନଶସ୍ୟା ଜନନୀ ନଶସ୍ୟା ଭାଗବତ ପ୍ରଥମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଗୁରୁ ନଶସ୍ୟା ସେ ଗୁରୁ ନୁହନ୍ତି ସେମାନେ ଆମର ନିଜଜନ ବା ଆମର ବନ୍ଧୁ ନୁହନ୍ତି ସେମାନେ ଆମର ପିତା ନୁହନ୍ତି ବା ସେମାନେ ଆମର ମାତା ନୁହନ୍ତି ସେମାନେ ଆମର ଦେବତା ନୁହନ୍ତି ବା ସେମାନେ ଆମର ପତି ନୁହନ୍ତି କେଉଁମାନେ ନୁହନ୍ତି ନା ଯଦି ସେମାନେ ତାଙ୍କର ଆଶ୍ରିତ ଜନକୁ ଆସନ୍ନ ମୃତ୍ୟୁ ମୁଖରୁ ରକ୍ଷା ନ କରିପାରନ୍ତି ତାହେଲେ ସେମାନେ ସେ ପଦବାଚ୍ୟ ହେବେ ନାହିଁ। ତେଣୁ କୁବେର ସେ ଜଣେ ଉପଯୁକ୍ତ ପିତା ତେଣୁ ସେ ଯଦି ତାଙ୍କର ପୁତ୍ର ବଡ଼ କୁବେର ମରିଥିବ ତାଙ୍କର ଶରଣରେ ଥାନ୍ତେ ତାହେଲେ ସେ ଭଗବାନ ମଧ୍ୟ ଜାଣିଥାନ୍ତେ କାରଣ ସେ ମଧ୍ୟ ସମର୍ଥ ଥିଲେ ତାଙ୍କୁ ଆସନ୍ନ ମୃତ୍ୟୁ ମୁଖରୁ ରକ୍ଷା କରିପାରିଥାନ୍ତେ କିନ୍ତୁ ସେ ତାଙ୍କର ତାଙ୍କର ଶିକ୍ଷା ଗ୍ରହଣ କରିନଥିଲେ। ତାପରେ ସେ ଯାଇକି ଶିବଜୀଙ୍କର ଅନୁଚର ହୋଇଛନ୍ତି ଆମେ ପୂର୍ବରୁ ବର୍ଣ୍ଣନା କରାଯାଇଛି ରୁଦ୍ରସ୍ୱ ଅନୁଚର ରୁଦ୍ର ଯଦି ଶିବଜୀଙ୍କର ଅନୁଚର ହୋଇଥିଲେ ସେଠି ଶିବଜୀ ସବୁବେଳେ ଭଗବାନଙ୍କ କଥା କହୁଛନ୍ତି ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ଭଗବାନ କଥା ସବୁବେଳେ ଚାଲିଛି ତାଙ୍କର ସେଠି ଯେମିତି ଆଜି ସାରା ପୃଥିବୀରେ ଯେତେ ଇସ୍କନ ସେଣ୍ଟର ଅଛି ସବୁଠି ସକାଳ 8-9 ଭାଗବତଙ୍କ କଥା ହେଉଛି ସେଇଭଳିଆ ଶିବଜୀ ସକାଳ ହେଲେ ସେ ଭଗବାନ କଥା କହନ୍ତି ମୁନି ଋଷିମାନେ ନାରଦ ମୁନି ଇତ୍ୟାଦି ଯେତେ ବ୍ରହ୍ମର୍ଷି ଦେବର୍ଷି ରାଜର୍ଷି ସମସ୍ତେ ଆସିକି ଭଗବାନ କଥା ଶ୍ରବଣ କରନ୍ତି ଭାଗବତ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। କିନ୍ତୁ ଏ ଦୁଇ ଜଣ କ'ଣ କରୁଛନ୍ତି ଯଦିଓ ରୁଦ୍ରଙ୍କର ଅନୁଚର ଶିବଜୀଙ୍କର ଅନୁଚର ଶିବଜୀଙ୍କ ସେବକ କିନ୍ତୁ ସିଏ ଯାଉନାହାନ୍ତି ଭାଗବତ କ୍ଲାସକୁ ଯାଉନାହାନ୍ତି ସିଏ ଯାଇ ଅପ୍ସରାମାନଙ୍କ ସହିତ ବାରିଣୀ ମଦିରା ପାଳନ କରି ଉଲଗ୍ନ ହୋଇକରି ମନ୍ଦାକିନୀରେ ସ୍ନାନ ଜଳ ବିହାର କରୁଛନ୍ତି ଜଳ କେହି କରୁଛନ୍ତି ତେଣୁ ଯଦିଓ ସେ ଶିବଜୀଙ୍କର କିଙ୍କର ଶିବଜୀଙ୍କର ତାଙ୍କର ସେବକ ବା ନୃତ୍ୟ କିନ୍ତୁ ତଥାପି ଶିବଜୀଙ୍କର ଯେଉଁ ଭଗବାନ କଥା ସେ ଶୁଣିବା ପାଇଁ ତାଙ୍କର ଆଗ୍ରହ ନଥିଲା। ତେଣୁ ପୁଣି ଯେତେବେଳେ ବର୍ତ୍ତମାନ ଏଇଭଳି ଭାବରେ ଅତି ପତନ ପତିତ ସ୍ତରରେ ଅଛନ୍ତି ନାରଦ ମୁନି ତାଙ୍କୁ ଅଭିଶାପ ଦେଇଛନ୍ତି ସେତେବେଳେ ସେ ନାରଦ ମୁନିଙ୍କ କୃପା ପ୍ରାପ୍ତ ହୋଇଛନ୍ତି ଅଭିଶାପ ମାଧ୍ୟମରେ ବ୍ଲେସିଂ ଇନ୍ ଡିସ୍ଗାଇଜ୍ କୁହାଯାଏ ଇଏ ସତ ବେଶରେ ଗୋଟେ ଅଭିଶାପ ଗୋଟେ କୃପା ବ୍ଲେସିଂ ଇନ୍ ଡିସ୍ଗାଇଜ୍ ଏଇ ଯେଉଁ ଅଭିଶାପ ଦେଲେ ଇଏ ସେଇ ମଣିଙ୍କର ଏବଂ ନରଙ୍କର ତାଙ୍କର କୃପା ସେ ପ୍ରାପ୍ତ ହେଲେ 100 ବର୍ଷ ଧରିକି ଦେବତାମାନଙ୍କ ଲୋକର 100 ବର୍ଷ ମାନେ 1000 ବର୍ଷ ସେ ସେଠି ରହିଛନ୍ତି ଦେବତାମାନଙ୍କର ଗୋଟେ ଦିନ ହେଉଛି ଆମର 6 ମାସ ତାଙ୍କର ଗୋଟେ ରାତି ହେଉଛି ଆମର ମଧ୍ୟ 6 ମାସ ଏବଂ ତାଙ୍କର ଗୋଟେ ଦିନ ଏବଂ ରାତି ହେଲେ ଆମର ଗୋଟେ ବର୍ଷ ବିତିଯିବ ଏଇଭଳି ଭାବରେ 100 ବର୍ଷ ସେ ଅତିକ୍ରାନ୍ତ କରିଯାଇଛନ୍ତି। ତେଣୁ ନାରଦମୁନିଙ୍କର ଅଭିଶାପ ସେ ମନେ ରଖିଛନ୍ତି ନାରଦମୁନି ଆମକୁ ଏଇଭଳି ଭାବରେ ଅଭିଶାପ ଦେଇଥିଲେ ଏବଂ ସେ ମାନେ କହିଥିଲେ ଯେ ଭଗବାନ କୃଷ୍ଣ ତାଙ୍କୁ ଉଦ୍ଧାର କରିବେ
যদিও এই প্রার্থনা করিয়াছিলে যে নারদ মেয়ে তাকে কৃপা করে এই কথা কহিলে এবং সে মানে কৃপা করছেন তুমি এইসব মনে রাখিব এসব স্মৃতি তোমার রহব তেমন সে সবার চিন্তা করছেন যে কেমিতে আমি উদ্ধার পাইব এই বৃক্ষ জন্ম কেমিতে আমি উদ্ধার পাইব এটি যদি আমি চিন্তা করিব তাহলে সে উদ্ধার পাইবার যোগ্য হব আমি প্রকৃত জানি না যে আমি মধ্যে বদলাইতে আছে আমি মধ্যে অভিশাপ করতে আছে এই যে শরীর প্রাপ্ত হয়েছে এ হচ্ছে ভজনর অনুবন্ধ ভজনের বন্ধন সৃষ্টি করছে আমি এই যে আমি শরীর প্রাপ্ত হয়েছে ইয়ে মধ্যে গোটে বন্ধনের অবস্থার আছে তেমন যদি আমি চিন্তা করিবা আমি এই বন্ধন কেবে মুক্ত হওয়া এই নন্দ তরঙ্গ কিঙ্করম কৃতম নাম বিষ্ণু মহাম বধু কৃপয়া তো কাল কুম্ভ স্থিত দুই সদৃশন বিজেন্দ্র আমি যদি চিন্তা করিবা এই নন্দ ভগবানকে প্রার্থনা করিবা এই নন্দ তরঙ্গ কিঙ্করম আমি আমি হচ্ছে আপনার সেবক কিন্তু আমি এই ভোগসাগর উপযোগ হচ্ছি বর্তমান জন্ম মৃত্যু যারা ব্যাধি এইভাবে ভাবে দুঃখ ভোগ করছে তেমন আমি কৃপা করে আপনার পাদপদ্মে আশ্রয় দিয়ে আমি উদ্ধার করব এইগুলো মানে প্রার্থনা করবে ভগবান তাকে ব্যবস্থা করবে উদ্ধার হওয়ার ব্যবস্থা করবে তেমন মণিকীব এবং হরকুবর সে যে শহে বর্ষ ধরি দিব্য শত বর্ষ ধরি সেটি স্থাবর মানে প্রাপ্ত হয়েছেন সেটি সে মধ্যে ভগবান প্রার্থনা করছেন তেমন আজি যখন সেমান উদ্ধার পাইলে সেতবে সে ভগবান পত্র জানিলে এই শ্লোকরে যে কুহে যে দশাবতার জ্ঞানতে কেমি জানি ট্যাঙ্গার ভগবানের অবতার বলি না শরীরেষু অশরীরেণ এই শরীরে থিলে মধ্য সে অসাধারণ অশরীর বলে কার্য করিবে অসাধারণ কার্য করিবে যে কথাকে লোকমানে বুঝি ন পারিবার বা বৈদিক শাস্ত্রকে সে কহি কাল্পনিক মাইথোলজি কাহি কহতি না এ সব যেন কৃষ্ণ সাত বর্ষ থাকলে বাড়ক থিলে বাম হাতের কালিয়া মুখে সাত কোষের গোবর্ধনকে ধারণ করে সাত দিন ধরি এসব কল্পনা কিন্তু সে জানতে নাই যে ভগবান অবতার কে কন বা ভগবান কে কন কে শক্তি রয়েছে শরীর সে অশরীর মনুষ্য শরীর থিলে মধ্যে সে অশরীর ভাবে কার্য করিবে যে অতিমানসিক কার্য করিবে যেটা সাধারণ মনুষ্য করিপারিবে সেইভাবে কার্য করিবে সে হচ্ছে ভগবান পরিপূর্ণ সে ভগবান তেমন যে উপযুক্ত পরম্পরার ভগবান বিষয়ে শুনু না ভগবান কথা জানি এই শাস্ত্র অধ্যয়ন করু না সে কে এই যে শাস্ত্র হচ্ছে মাইথোলজি কল্পনা জিনিস কিন্তু যে উপযুক্ত পরম্পরার আসবে যেমনি মন্দির নরকুবর সে নারদমুনি কৃপা করতে হয়েছেন তেমন সে ভগবান জানুছেন তত্ত্ব জানুছেন তেমন যে এইভাবে ভাবে অসাধারণ কার্য করবে সে হচ্ছে অবতার ভগবতা দশম অধ্যায় ভগবান কেছেন যে অন্তিম শ্লোকের কহিলে যে যে এইভাবে ভাবে অনেক কন দশম অধ্যায় গোটে শ্লোকের কৌশল অন্তরে যে যে অতি বহুত আশ্চর্যজনক কার্য করিবে সে ভগবান মম তেজস সম্ভব যদ্যুগ্ম সত্ত্বম শ্রীমধুর জিতম হেবা তত্ত্বদেবার অচত্বম মম তেজস সম্ভব ভগবতা দশম অধ্যায়ে ভগবান বিভিন্ন বিভূতিমান বিষয়ে বর্ণনা করছেন এসব আশ্চর্যজনক শক্তি সেমান পাখে রয়েছে তেমন যেটি আমি দেখিবা বহু আশ্চর্যজনক শক্তি রয়েছে সেটি ভগবান বুঝিবাকে পড়ব মোর তেজ বা মোর অংশে সেটা সম্ভব হচ্ছে তেমন বর্তমান মন্দির এবং নরকুবর বিভিন্ন প্রকার স্তুতি করছেন সেই স্তুতিরে বর্তমান কোশন যে অনুগামী হি নো ভগবান আমি অনুমতি প্রদান করতু আর পরশ্লোক কহবে না মোর বাণী সবাই আপন কথা কু হ্যাঁ পরে অনুগামী হি নো ভগবান আমি অনুমতি প্রদান করতু বর্তমান কারণ ভগবান লীলার বাধা আসুছি ଭଗବାନ ଯେଉଁ ଲୀଳା କରିଛନ୍ତି ଏ ଦାମୋଦର ଲୀଳା ଭଗବାନଙ୍କର ମା ବାନ୍ଧି ଦେଇଛନ୍ତି, ଭଗବାନ କେହି ବାନ୍ଧି ପାରିବେ ନାହିଁ। ତେଣୁକରି ଭୁମାନ ଶବ୍ଦ ବ୍ୟବହାର କରାଯାଉଛି। ଅଞ୍ଜାମିନ ଓ ଭୁମାନ, ଭୁମାନ କହିଲେ ଯାହାଙ୍କର ବିରାଟ ପୁରୁଷ ପ୍ରଭୁପାଦ ମହାରାଜ ତାଙ୍କର ଟ୍ରାନ୍ସଲେସନ କରିଛନ୍ତି। ବିରାଟ ପୁରୁଷଙ୍କୁ କିଏ ବାନ୍ଧି ପାରିବ? ଯାହାର କୌଣସି ଅନ୍ତ ନାହିଁ, ଅନନ୍ତ, ତାଙ୍କୁ କେମିତି ଆମେ ବାନ୍ଧିବା? କିନ୍ତୁ ସେ ଭୁମାନ ହେଲେ ମଧ୍ୟ, ବିରାଟ ପୁରୁଷ ହେଲେ ମଧ୍ୟ, ଅନନ୍ତଦେବ ହେଲେ ମଧ୍ୟ ସେ ବନ୍ଦୀ ହେଇଛନ୍ତି। କିଭଳି? ନା ତାଙ୍କର ଭକ୍ତଙ୍କର ପ୍ରେମରେ ସେ ବନ୍ଦୀ ହେଇଛନ୍ତି, ଭକ୍ତ ପ୍ରେମରେ ବନ୍ଦୀ ହେଇଛନ୍ତି। ତେଣୁ ସେ ବର୍ତ୍ତମାନ ଅନୁଭବ ମାଗୁଛନ୍ତି, ତେଣୁ ସେ ବର୍ତ୍ତମାନ ଭଗବାନଙ୍କୁ ଅନୁମତି ମାଗୁଛନ୍ତି, ଅନୁଦାନ ହିଁ ଆମକୁ ଅନୁମତି ପ୍ରଦାନ କରନ୍ତୁ। ନୋ ଭୁମନ, ଆମ ଦୁଇଜଣଙ୍କୁ, ହେ ଭୁମନ, ହେ ବିରାଟ ପୁରୁଷ, ଯଦିଓ ଆପଣ ବନ୍ଦୀ ହେଇଛନ୍ତି, କିନ୍ତୁ ଆମେ ଜାଣିଛୁ ଯେ ଆପଣ ହେଉଛନ୍ତି ବିରାଟ ପୁରୁଷ, ଆପଣ ହେଉଛନ୍ତି ଭଗବାନ। ଆପଣ କେହି ବନ୍ଦୀ କରିପାରିବେ ନାହିଁ, କିନ୍ତୁ ଆପଣ ଆପଣଙ୍କର ଭକ୍ତଙ୍କର ପ୍ରେମରେ ବନ୍ଧା ପଡ଼ିଯାଆନ୍ତି। ଭକ୍ତ ଆମା ପ୍ରେମ ବାନ୍ଧି ଆସେ ହୃଦୟ ଭିତରେ, ଯାହା ଦୃଷ୍ଟି ପଡ଼େ ତାହା ଦେଖେ ଆମରେ। ସ୍ଥାବର ଜଙ୍ଗମ ଦେଖେ ନା ଦେଖେ ତା ମୂର୍ତ୍ତି, ସର୍ବତ୍ର ହଏ ନିଜ ଇଷ୍ଟ ଦେବ ସ୍ତୁତି। ସେଥିରେ ତାଙ୍କୁ ବନ୍ଧା କରାଯାଇଛି। ଭକ୍ତ ଭଗବାନଙ୍କୁ ତାଙ୍କ ହୃଦୟ ଭିତରେ ପ୍ରେମରେ ବନ୍ଦୀ କରନ୍ତି। ଭଗବାନ ମଧ୍ୟ ଭାଗବତ ଏକା ସମୟରେ କହିଛନ୍ତି, ସେ କଥା ଚଉଦ ଅଧ୍ୟାୟରେ ଉଦ୍ଧବ କହିଛନ୍ତି, ନ ସାଧୟତି ମାମ ଯୋଗଂ ନ ସାଂଖ୍ୟଂ ଧର୍ମ ଉଦ୍ଧବ ନ ସ୍ୱାଧ୍ୟାୟ ତ୍ୟାଗ ଯଥା ଭକ୍ତି ମମୋଦିତା। ଅନ୍ୟ କୌଣସି ଉପାୟରେ ଆମେ ଭଗବାନଙ୍କୁ ଜାଣିପାରିବା ନାହିଁ। ନ ସାଧୋଇତି, ଏ ସାଧନ କିଛି ଅନ୍ୟ କୌଣସି ସାଧନରେ ଆମେ ଭଗବାନଙ୍କୁ ପ୍ରାପ୍ତ ହେଇପାରିବା ନାହିଁ। ନ ସାଧୋଇତି ମାନ ଯୋଗ, ଯୋଉ ଯୋଗ ରହିଛି ପାତଞ୍ଜଳିକର ଅଷ୍ଟାଙ୍ଗ ଯୋଗ ରହିଛି, ଆସନ ଯମ ନିୟମ ଆସନ ପ୍ରାଣାୟାମ ଧ୍ୟାନ ଧାରଣା ଇତ୍ୟାଦି, ଏ ମାଧ୍ୟମରେ ଆମେ ଭଗବାନଙ୍କୁ ପ୍ରାପ୍ତ ହେଇପାରିବା ନାହିଁ। ନ ସାଧୋଇତି ମାନ ଯୋଗ, ନ ସାଂଖ୍ୟମ, ଯେଉଁମାନେ ଜ୍ଞାନ ଅନୁସରଣ କରୁଛନ୍ତି, ସାଂଖ୍ୟ ଯୋଗ ଆଚରଣ କରୁଛନ୍ତି, ଜ୍ଞାନ ଅନୁସରଣ କରୁଛନ୍ତି, ଏ ମାଧ୍ୟମରେ ମଧ୍ୟ ଭଗବାନଙ୍କୁ ଆମେ ଜାଣିପାରିବା ନାହିଁ। କାରଣ ସେ ହେଉଛନ୍ତି ଜ୍ଞାନର ଉପରେ, ଜ୍ଞାନ ମାଧ୍ୟମରେ ଭଗବାନଙ୍କୁ ଜାଣିପାରିବା ନାହିଁ। ଖୁବ୍ ବେଶୀରେ ଆମେ ଭଗବାନଙ୍କୁ ବ୍ରହ୍ମ ବୋଲି ଜାଣିପାରିବା। ଜ୍ଞାନ ମାଧ୍ୟମରେ ଭଗବାନଙ୍କୁ ଜାଣିବା ହେଉଛନ୍ତି ବ୍ରହ୍ମ, ଯାହାକି ଭଗବାନଙ୍କର ଅଙ୍ଗ କାନ୍ତି। ସେତିକି ପର୍ଯ୍ୟନ୍ତ ଆମେ ଯାଇପାରିବା, ତା ପୂର୍ବ ତା ଉପରକୁ ଯାଇପାରିବା ନାହିଁ ଜ୍ଞାନ ମାଧ୍ୟମରେ। ତେଣୁ ଭଗବାନ କହୁଛନ୍ତି, ନ ସାଧୟ କି ମାନ ଯୋଗ ନ ସାଂଖ୍ୟମ ଧର୍ମ ଉଦ୍ଧବ ନ ସ୍ୱାଧ୍ୟାୟ। ଆମେ ଯେତେ ଅଧ୍ୟୟନ କଲେ ମଧ୍ୟ ବେଦେଶ ଦୁର୍ଲଭ ବୋଲି କୁହାଯାଇଛି, ସମସ୍ତ ବେଦ ଜଣେ ଅଧ୍ୟୟନ କରିସାରିଲା ପରେ ମଧ୍ୟ ସେ ଭଗବାନଙ୍କୁ ଜାଣିପାରିବେ ନାହିଁ। ଆମ ଶିଶୁ ଗୌରବ ମହାରାଜ ଗୋଟେ କଥା କହନ୍ତି ଯେ ଜଣେ ଚତୁର୍ବେଦୀ ଥିଲେ, ଚାରୋଟି ବେଦକୁ ସେ ଜାଣିଥିଲେ, ପାଠ କରିଥିଲେ, ଚାରି ବେଦ ସେ ଜାଣନ୍ତି। ଥରେ ସେ ଯାଇଥିଲେ ପାରେଣ୍ଟ ଯାଇଥିଲେ, ଇଂଲଣ୍ଡ ଲଣ୍ଡନକୁ ଯାଇଥିଲେ, ସେଠି ସବୁ ରହିଛି ନ୍ୟୁଡ୍ କ୍ଲବ୍ ସବୁ ରହିଛି, ସେସବୁ ଲଗ୍ନ ହେଇକି ସବୁ ଉପଭୋଗ କରନ୍ତି। ଭୌତିକ ଜଗତ କହିଲେ ଏଇ ଭୌତିକ ଉପଭୋଗ ସବୁ ରହିଛି, ପାଶ୍ଚାତ୍ୟ ଜଗତରେ ଏ ଉପଭୋଗ ଆହୁରି ଅଧିକ ରହିଛି। ତେଣୁ ସେଇଠି ନ୍ୟୁଡ୍ କ୍ଲବ୍ରେ ଯିଏ ତାଙ୍କର ଯିଏ ଲିଡର, ତାଙ୍କର ଯିଏ ମୁଖ୍ୟ, ସେ କୌଣସି ଉପାୟରେ ଜାଣିଲେ ଯେ ଭାରତରୁ ଜଣେ ଯାଇଛନ୍ତି ଚତୁର୍ବେଦୀ, ଜଣେ ବିଦ୍ୱାନ ପଣ୍ଡିତ ଯାଇଛନ୍ତି, ତେଣୁ ସେ ତାଙ୍କୁ ଅନୁରୋଧ କଲେ, ଆପଣ ଥରେ ଆସି ଆମର ଯେଉଁ ଅଛନ୍ତି ନ୍ୟୁଜ୍ କ୍ଲବ୍ ମେମ୍ବରମାନଙ୍କୁ ଆପଣ କିଛି ଭଗବାନ କଥା କୁହନ୍ତୁ, ବେଦ ବାଣୀ କିଛି ଆମକୁ କୁହନ୍ତୁ। ତେଣୁ ଯେଉଁଦିନ ଫିକ୍ସ ହେଲା ଆପଏଣ୍ଟମେଣ୍ଟ ନିଆଗଲା, ଏଇଦିନ ଆସିବେ, ସେଦିନ ଏତିକିଟା ସମୟରେ ଆସିବେ। ତେଣୁ ସେ ନ୍ୟୁଜ୍ କ୍ଲବ୍ର ଯେ ଲିଡର, ସେ ତାଙ୍କର ମେମ୍ବରମାନଙ୍କୁ କହିଲେ ଯେ ଆଜି ଜଣେ ଉନ୍ନତ ଜଣେ ସାଧୁ ଜଣେ ଆସୁଛନ୍ତି ଭାରତରୁ, ସେ ବେଦ ବିଷୟରେ ବୈଦିକ ଶାସ୍ତ୍ର ବିଷୟରେ ଆମକୁ ଜ୍ଞାନ ଦେବେ, ତେଣୁ ତମେ ଆମେ ସବୁ ଯେଉଁ ଉଲଗ୍ ନେଇ ଆସିକି ଆସିବନି, ଡ୍ରେସ୍ ପିନ୍ଧିକି ଆସିବ। ଏଣେ ଏ ନେତା ଭାବିଲେ, ଏ ଯେଉଁ ଭାରତର ଚତୁର୍ବେଦୀ ଯିଏ ଯାଇଛନ୍ତି, ସେ ଭାବିଲେ ମୁଁ ଯିବି ନ୍ୟୁଜ୍ କ୍ଲବ୍ରେ ଆଡ୍ରେସ୍ ଦେବି, ସମସ୍ତେ ଉଲଗ୍ ନେଇକି ରହିଛନ୍ତି, ମୁଁ ଆଉ କେମିତି ଡ୍ରେସ୍ ପିନ୍ଧିକି ଯିବି? ତେଣୁ ସେ କ'ଣ କଲେ, ସେ ଉଲଗ୍ ନେଇ ଆସିଛନ୍ତି। ତେଣୁ ଆସି ଦେଖିଲା ବେଳକୁ ସ୍ପିଚ୍ ଦେଲା ବେଳକୁ ଯେ ନେତା ଯିଏ ଭଗବାନ କଥା କହିବେ ଶାସ୍ତ୍ର କଥା କହିବେ ସେ ଉଲଗ୍ନ ହେଇ ବସିଛନ୍ତି, ଆଉ ଯେଉଁମାନେ ଶ୍ରବଣ କରିବେ ସେମାନେ ଡ୍ରେସ୍ ପିନ୍ଧିକି ବସିଛନ୍ତି। କହିବାର ଉଦ୍ଦେଶ୍ୟ ହେଉଛି ଯେ ପ୍ରକୃତରେ ଜଣେ ବେଦକୁ ଅଧ୍ୟୟନ କଲେ ମଧ୍ୟ ସେ ଭଗବାନଙ୍କୁ ଜାଣିପାରିବ ନାହିଁ। ହଜାର ହଜାର ଶ୍ଳୋକ ଜାଣିଥାଇପାରନ୍ତି, ମନେ ଥାଇପାରେ, ବହୁତ ଶ୍ଳୋକ ଜାଣିଛନ୍ତି, ବେଦକୁ ଜାଣିଛନ୍ତି, ତାଙ୍କ ଜିହ୍ୱାରେ ବେଦ ଉଚ୍ଚାରଣ ହେଉଛି, କିନ୍ତୁ ଶ୍ରଦ୍ଧା ଭଗବାନଙ୍କୁ ସେ ନ ଶ୍ରଦ୍ଧାର ଜଣେ ଅଧ୍ୟୟନ କଲେ ଯେ ଭଗବାନ ଜାଣିପାରିବ ତାହା ନୁହଁ। ସେହିଭଳି ଭାବରେ ଅନେକ ତପସ୍ୟା ରହିଛି, ବିଭିନ୍ନ ପ୍ରକାର ତପସ୍ୟା, ଶାରୀରିକ ତପସ୍ୟା, ମାନସିକ ତପସ୍ୟା, ବାର୍ଷିକ ତପସ୍ୟା, ଏହିଭଳି ଭାବରେ ଅନେକ ତପସ୍ୟା ରହିଛି, କିନ୍ତୁ ଜଣେ ତପସ୍ୟା ତପସ୍ୱୀ ବ୍ୟକ୍ତି ହେଲେ ଯେ ଭଗବାନ ଜାଣିପାରିବ ତା ମଧ୍ୟ ନୁହଁ। ଭଗବାନ କହୁଛନ୍ତି କଥା ନ ଶ୍ରଦ୍ଧା ତପସ୍ ତ୍ୟାଗ, ଯଦି ସବୁକିଛି ଜଣେ ତ୍ୟାଗ କଲା, ତ୍ୟାଗୀ ବ୍ୟକ୍ତି ହେଲେ ମଧ୍ୟ ସେ ଯେ ଭଗବାନ ଜାଣିବ ତା ନୁହଁ। ଯଥା ଭକ୍ତି ମମତିତା, କେବଳ ଭକ୍ତିରେ ହିଁ ଆମେ ଭଗବାନଙ୍କୁ ଜାଣିପାରିବା। ତେଣୁ ଏଠି ଯୋଉ ନରକୁମ୍ଭ ଏବଂ ବଳଦେବ ସେ ଭଗବାନ ପ୍ରାର୍ଥନା କରୁଛନ୍ତି ଯେ ଅନୁଜାନି ତବ ଅନୁଚର କିଁ କରୁ, ଆମେ ଏ ଅନୁମତି ମାଗୁଛନ୍ତି, ଆମେ ଆପଣଙ୍କର ଅନୁଚରଙ୍କର କିଙ୍କର ହବୁ। ଯଦିଓ ସେ ଚାହୁଁଛନ୍ତି ତାଙ୍କର ଯୋଉ କୈଳାସ ପର୍ବତରେ ସେ ଥିଲେ, ତାଙ୍କ ସେବା ଥିଲା, ସେ ସେବାକୁ ଚାଲିବା ପାଇଁ ଚାହୁଁଛନ୍ତି, କିନ୍ତୁ ତଥାପି ସେ ଆଜ୍ଞା ମାଗୁଛନ୍ତି ଆମେ ସବୁବେଳ ପାଇଁ ଅନୁଚର କିଙ୍କର ହୋଇଛୁ ପ୍ରଭୁ, ଆପଣଙ୍କର ଅନୁଚର ଆପଣ ନିଜ ଜଣଙ୍କର ଦାସ ହୋଇକି ଆମେ ରହିବୁ। ଇଏ ହେଉଛି ପ୍ରକୃତରେ ଆମର ସ୍ଥିତି। ଆମର ଆମର ମହାପ୍ରଭୁ କହିଛନ୍ତି ସେ କଥା, ନା ହମ୍ ବିକ୍ରୋ ନା ଚ ନରପତି ନା ବୈଶ୍ୟ ଶୂଦ୍ରଭା ନା ହମ୍ ବର୍ଣ୍ଣୀ ନା ଚ ଗୃହପତି ନା ବନସ୍ତୁ ଲେଖିବା କିନ୍ତୁ ପ୍ରଦ୍ୟୁମ୍ ନିଖିଳ କର୍ମାନ୍ ଦଖୁର ନାମ ବାଧେ ଗୋପୀ ଭତୁର ପଦକମାଳିଓ ଦାସ ଦାସାନ ଦାସ। ଇଏ ହେଉଛି ଆମର ପ୍ରକୃତ ସ୍ଥିତି, ଆମର ପ୍ରକୃତ ପରିଚୟ ହେଉଛି ଏଇଟା। ଯଦି ଜଣେ ପଚାରିଯିବ ଆପଣଙ୍କ ପରିଚୟ କ'ଣ, ସାଧାରଣତଃ ଲୋକମାନେ କହନ୍ତି ମୁଁ କି ବ୍ରାହ୍ମଣ ବା ମୁଁ କ୍ଷତ୍ରିୟ ବା ମୁଁ ବୈଶ୍ୟ ବା ମୁଁ ଶୂଦ୍ର, ଏଭଳିଆ ପରିଚୟ ଦିଅନ୍ତି। ମୋର ନାଁ ହେଉଛି ଅମକ, ମୋର ଜନ୍ମସ୍ଥାନ ହେଉଛି ଅମକ, ଏଠି ମୁଁ ଜନ୍ମ ଅମକ ସମୟରେ ଜନ୍ମ ହୋଇଥିଲି, ଏଇଭଳିଆ ପରିଚୟ ଦିଅନ୍ତି, କିନ୍ତୁ ସେମାନେ ପ୍ରକୃତ ତାଙ୍କ ପରିଚୟ ଜାଣନ୍ତି ନାହିଁ। ଯେଉଁମାନେ ତାଙ୍କ ପ୍ରକୃତ ପରିଚୟ ଜାଣନ୍ତି ସେ କହିବେ ନାମ ବିପ୍ରୋ ନା ଚ ନରପତି ନା ବୈଶ୍ୟ ଶୂଦ୍ରଭା, ନାମ ବର୍ଣ୍ଣୀ ନା ଚ ନରପତି ନା ବୈଶ୍ୟ ଶୂଦ୍ରଭା, ମୁଁ ବ୍ରାହ୍ମଣ ନୁହଁ ବା ମୁଁ କ୍ଷତ୍ରିୟ ନୁହଁ ବା ମୁଁ ବୈଶ୍ୟ ନୁହଁ ବା ମୁଁ ଶୂଦ୍ର ନୁହଁ ବା ମୁଁ ବ୍ରହ୍ମଚାରୀ ନୁହଁ ବା ମୁଁ ଗୃହସ୍ଥ ନୁହଁ ବା ମୁଁ ବାନପ୍ରସ୍ଥ ନୁହଁ ବା ମୁଁ ସନ୍ନ୍ୟାସ ନୁହଁ। ଇଏ ହେଉଛି ନେଗେଟିଭ ବ୍ୟତିରେକ ଭାବରେ ଦିଆଗଲା ଆମ ପରିଚୟ, ମୁଁ ଅମକ ନୁହଁ, ତାହେଲେ ଆପଣ କିଏ ନା, କିନ୍ତୁ ଗୋପୀ ଭଦୁର ପ୍ରଦ୍ୟୁମ୍ନ ଗୋପୀ ଭଦୁର ପଦକମଳୀୟ ଦାସ ଦାସାନ ଦାସ। ଭଗବାନ ଯିଏକି ଗୋପୀମାନଙ୍କର ପାଳନ କରନ୍ତି ଗୋପୀ ଭଦୁ, ତାଙ୍କର ପାଳପଦ୍ମର ପାଳପଦ୍ମର ଯେଉଁମାନେ କି ଦାସଙ୍କର ଦାସଙ୍କର ଅନୁଦାସ ଦାସ ଦାସାନ ଦାସ। ଆମେ ଭଗବାନଙ୍କର ଡାଇରେକ୍ଟ ସେବା କରିବା ବା ଡାଇରେକ୍ଟ ଦାସ ହେବା ବୋଲି ଆମେ ଚିନ୍ତା କରିବା ଠିକ ନୁହଁ। ଆଦିପୁରାଣରେ ବର୍ଣ୍ଣନା କରାଯାଇଛି, ଭଗବାନ କହୁଛନ୍ତି ଅର୍ଜୁନଙ୍କୁ, ନମେ ଭକ୍ତା ସତେ ଜଣା ଯେ ନେ ଭକ୍ତ ଜଣା ବାଟ ତେ ନେ ଭକ୍ତ ତମା ମତା, ନମେ ଭକ୍ତ ଯେଉଁମାନେ କହନ୍ତି ମୁଁ ଆପଣଙ୍କର ଭକ୍ତ, ଭଗବାନ କହୁଛନ୍ତି ସେମାନଙ୍କର ଭକ୍ତ ନୁହନ୍ତି। ନମେ ଭକ୍ତ ଜଣା ବାଟ ଯେ ନେ ଭକ୍ତ ଜଣା ମଦ ଭକ୍ତାନାଂଶ ଯେ ଭକ୍ତା, ମୋର ଭକ୍ତର ଯେ ଭକ୍ତ ସେ ନେଇ ଭକ୍ତ ତମା ମତା, ସେ ହେଉଛି ପ୍ରକୃତରେ ମୋର ଭକ୍ତ। ତେଣୁ ଏହି ପ୍ରସଙ୍ଗରେ ଗୋଟେ କଥା କୁହାଯାଏ, ଗୋଟେ ଶ୍ଳୋକ ଅଛନ୍ତି ଶାସ୍ତ୍ରରେ, ସୋହମ ସୋହମ ଅହମ୍ ବ୍ରହ୍ମାସ୍ମି ଯୋଉ ରହିଛି, ସୋହମ ମାନେ ମୁଁ ହେଉଛି ସେଇ ଭଗବାନ। ଏ ଶ୍ଳୋକ ଗୋଟେ ରହିଛି ଶାସ୍ତ୍ରରେ, ରହିଛନ୍ତି ମନ୍ତ୍ର ବି ଅଛନ୍ତି ସୋହମ। ଯେଉଁମାନେ ଜ୍ଞାନୀ ବ୍ୟକ୍ତି ସେମାନେ ଏହିଭଳି ଭାବରେ ନିଜକୁ ଭାବନ୍ତି, ଭଗବତ ନବମଧ୍ୟାୟ ଭଗବାନ କହିଛନ୍ତି ଯେପି ଅନ୍ୟ ଏବଂ ଯେପି ଯେଉଁମାନେ ମହାତ୍ ବ୍ୟକ୍ତି ନୁହନ୍ତି ସେମାନେ ନିଜକୁ ଜ୍ଞାନବାନ ଯେଉଁମାନେ ଅଗ୍ରସର ହୁଅନ୍ତି ସେମାନେ ଭାବନ୍ତି ଯେ ଅନ୍ୟ ଏବଂ ଅଜାଣତୁ
ନବ ଅଧ୍ୟାୟରେ ଶିକ୍ଷକଟି ଅଛନ୍ତି, ମୋର ମନେ ପଡ଼ୁନି, ସେଥିରେ କୁହାଯାଇଛି ଯେ ଜ୍ଞାନ ଯଜ୍ଞାନ ଚାପେଣେ ଯଦନ୍ତ ମା ଉପାସତେ ଏକତ୍ୱେନ ପୃଥକ୍ତେନ ବହୁଧା ଭୂଷିତ ମୁଖମ। ଯେଉଁମାନେ ଭଗବାନଙ୍କ ଭକ୍ତ ସେମାନେ ମହାତ୍ମା, ମହାତ୍ମାଙ୍କୁ ଆଠ ଦୈବୀ ପ୍ରକୃତି ଆସନ୍ତା ଭଜନ୍ତି ସବୁ ଜ୍ଞାନ୍ତ ଭୂତାଦି ନବ୍ୟା। ଯେଉଁମାନେ ମହାତ୍ମା ଭଗବତ୍ୟାରେ କ'ଣ କହିଛନ୍ତି, ସେମାନେ ହେଉଛନ୍ତି ଏ ଭୌତିକ ଜଗତର ତ୍ରିଗୁଣରେ ନଥାନ୍ତି, ଏ ତ୍ରିଗୁଣର ଉର୍ଦ୍ଧ୍ୱରେ ଦୈବୀ ପ୍ରକୃତିରେ ସେମାନେ ଥାନ୍ତି। ତେଣୁ ତାଙ୍କର ଲକ୍ଷଣ କ'ଣ ନା ସତତନ୍ତ୍ରମାନ ଗତନ୍ତ ଦୁର୍ଲଭତା ନମସ୍ତ ମା ମଧ୍ୟା ନିତ୍ୟ ଦୁଃଖ ଅପାସ। ସେମାନେ ସବୁବେଳେ ଭଗବାନଙ୍କର ଭଜନ କରନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ରାମ। ଇଏ ହେଉଛି ମହାତ୍ମା। କିନ୍ତୁ ଯେଉଁମାନେ ମହାତ୍ମା ନୁହନ୍ତି ସେମାନେ ଜ୍ଞାନ ଯଜ୍ଞ ଚାପ୍ୟନି ଅନ୍ୟ ଅଟୋଉଛି ଯେଉଁମାନେ ମହାତ୍ମା ନୁହନ୍ତି। ଆଚ୍ଛା ଜଣେ ଟିକା ଟଙ୍କା ପଇସା ଚଳନ୍ତି, ଜ୍ଞାନ ଯଜ୍ଞ ଚାପ୍ୟନି ଯଦନ୍ତ ମା ଉପାସତେ ଜ୍ଞାନ ମାର୍ଗରେ ଯେଉଁମାନେ ଅଭ୍ୟାସ ନୁହନ୍ତି। ତେଣୁ ସେମାନେ ଏଇ ଶ୍ଳୋକ ବୈଦିକ ଶାସ୍ତ୍ରରେ ଯେଉଁ ଏଇ ଶ୍ଳୋକ ମନ୍ତ୍ରଟି ରହିଛନ୍ତି ସୋହମ, ଏଇଟାକୁ ସେମାନେ ଗ୍ରହଣ କରନ୍ତି। ସୋହମ ମନ୍ତ୍ର ମୁଁ ସେଇ କରବା ଅହମ୍ ସୋ ଅହମ୍। ତେଣୁ ଏହିଭଳି ଭାବରେ ଯେଉଁମାନେ ମାୟାବାଦୀମାନେ ଏଇ ମନ୍ତ୍ରଟିକୁ ବହୁତ ଲାଇକ୍ କରନ୍ତି ବା ପସନ୍ଦ କରନ୍ତି। ଏ ମନ୍ତ୍ରଟି ମୁଁ ଆମେ ହେଉଛୁ ସେଇ ଭଗବାନ ନମ ନାରାୟଣାୟ। ତାଙ୍କର ଜଣେ ସନ୍ନ୍ୟାସୀ ଅନ୍ୟ ଜଣେ ସନ୍ନ୍ୟାସୀକୁ ଦେଖିଲେ ଆମେ କହୁଛେ କ'ଣ, ହରେ କୃଷ୍ଣ ଭଗବାନ ଆଚ୍ଛା କଳ୍ପତନ ଦୃଷ୍ଟି, ସେ କହନ୍ତି ନମ ନାରାୟଣାୟ, ତମେ ନାରାୟଣ ମୁଁ ମଧ୍ୟ ନାରାୟଣ, କାରଣ ଆମେ ଦଣ୍ଡ ଧାରଣ କରିଛୁ ଆମେ ନାରାୟଣ ହେଇଗଲୁ। ତେଣୁ ସେଇ ମହାରାଜ ସମ୍ପ୍ରଦାୟରେ ଜଣେ ଗୁରୁ ଥିଲେ, ସେ ଜଣକୁ ଦେଲେ ମନ୍ତ୍ର ଦେଲେ ଏଇ ମନ୍ତ୍ର ଦେଲେ ସୋହମ ମନ୍ତ୍ର ସବୁବେଳେ ଉଚ୍ଚାରଣ କରେ, ସୋହମ ସୋହମ ସୋହମ। ଆମେ ଯେ ମହାମନ୍ତ୍ର ଜପ କରୁଛେ ସେ ସେଇଭଳିଆ ସେଇ ମନ୍ତ୍ରକୁ ଜପ କରୁଥିଲେ। କିନ୍ତୁ କୌଣସି ଭାଗ୍ୟବଶତଃ ସେ ବ୍ୟକ୍ତି ଜଣକ ମାନେ ବୈଷ୍ଣବଙ୍କର ସଂସ୍ପର୍ଶରେ ଆସିଲେ, କିନ୍ତୁ ସେ ବୈଷ୍ଣବ ଜଣ କହିଲେ ଏଇ ଯେଉଁ ମନ୍ତ୍ର ଶୁଣିକିରି ସେ କହିଲେ ଏ ମନ୍ତ୍ରଟା ଠିକ୍ ନୁହଁ, ଏ ତମେ ଦ ଶବ୍ଦ ଗୋଟେ ଆଡ଼ କର, ଦା ଦାସୋହମ ଦାସୋହମ ଏଇଭଳିଆ ତମେ ଉଚ୍ଚାରଣ କର, ଜପ କର ଦାସୋହମ ଦାସୋହମ ଏଇଭଳି ସେ ଉଚ୍ଚାରଣ କଲେ। ତାପରେ କିଛି ଦିନ ପରେ ତାଙ୍କର ମୂଳ ଗୁରୁ ଦେଖା ହେବେ, ସେ କହିଲେ ଆଜ୍ଞା ଆପଣ ଯେଉଁ ମନ୍ତ୍ର ଦେଇଥିଲେ ସେ ମନ୍ତ୍ରରେ ମୁଁ ଯେତେ ଆନନ୍ଦ ପ୍ରାପ୍ତ ହେଉନଥିଲି, କିନ୍ତୁ ମୁଁ ଜାଣି ବୈଷ୍ଣବର ଦେଖା ହେଲା, ସେ ମୋତେ ଆଉ ଗୋଟେ ଯେତେବେଳେ ଟିକେ ଆଡ଼ କରିକି ମନ୍ତ୍ରଟି କହିଲେ ଦାସୋହମ, ସେ ମନ୍ତ୍ରକୁ ପାଇଲେ ବହୁତ ଆନନ୍ଦ ପ୍ରାପ୍ତ ହେଉଛି। ନା 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 ତମେ ସେ ମନ୍ତ୍ରକୁ ଚେଞ୍ଜ କରିବା ଠିକ ଠିକ ହେଲାନି, ତମେ ଠିକ ଆଉ ଗୋଟେ ସ ତା ପୂର୍ବରୁ ଆଡ଼ କର, ସଦାସୋହମ 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 ଏଇଭଳିଆ ସେ ଉଚ୍ଚାରଣ କରେ। ମାନେ ଆମେ ସବୁବେଳେ ସେ ଭଗବାନ ହଉ, ତେଣୁ ତାପରେ ସେ ପୁଣି ସେ ବୈଷ୍ଣବ ଦେଖାଲି, ସେ କହିଲେ ନା ନା ଏଇଟା ଠିକ ହେଉ ତମେ ସେଇ ଦାସ ଦାସ ଦା ଶବ୍ଦରେ ଆଡ଼ କର। ତେଣୁ ପ୍ରକୃତରେ ଆମର ପ୍ରକୃତ ସ୍ଥିତି ହେଉଛି ଆମେ ଗୋପୀ ମଧୁର ପଦକମଳୟ ଦାସ ଦାସାମ ଦାସ, ଆମେ ଡାଇରେକ୍ଟ ଭଗବାନଙ୍କର ସେବା କରିପାରିବା ନାହିଁ। ଭଗବାନଙ୍କ ଯେଉଁମାନେ ସେବା କରିଛନ୍ତି ତାଙ୍କର ଯଦି ଆମେ ସେବା କରିବା ତାହେଲେ ଭଗବାନ ସେଥିରେ ସନ୍ତୁଷ୍ଟ ହୁଅନ୍ତି, ତେଣୁ ସେ ସେ କଥା କହୁଛନ୍ତି। ତେବେ ଅନୁଚର କିଙ୍କର ମୁଁ ଆପଣଙ୍କର ଅନୁଚରଙ୍କର କିଙ୍କର ହେଉ ବା ସେବା କରିବି। ତେଣୁ ଅନୁଚର ଅର୍ଥରେ ବିଭିନ୍ନ ଆଚାର୍ଯ୍ୟମାନେ ବିଭିନ୍ନ କଥା କହିଛନ୍ତି, ପ୍ରଭା ମହାରାଜ କହୁଛନ୍ତି ନାରଦମୁନିଙ୍କର କିଙ୍କର ହେବା ପାଇଁ ସେ କହୁଛନ୍ତି, କିନ୍ତୁ ଶିବଜୀଙ୍କର ତ ସେ କିଙ୍କର ଅଛନ୍ତି, କୁବେରଙ୍କର ମଧ୍ୟ କିଙ୍କର ହେବା ପାଇଁ ସେ ଚିନ୍ତା କରୁଛନ୍ତି, ଏବଂ ଆଉ ଥରେ ଜଣେ ଆଚାର୍ଯ୍ୟ କହିଛନ୍ତି ଆପଣଙ୍କ ଯେଉଁମାନେ ଅନୁଚର ଅଛନ୍ତି ଏଇ ଯେଉଁ ଗୋପୀମାନେ ଅଛନ୍ତି ଆପଣ ଗୋପ ଗୋପୀମାନେ ଆପଣଙ୍କ ସହିତ ଏଡ଼ା କରୁଛନ୍ତି, ଆପଣଙ୍କର ନିଜ ଜନ ଆପଣଙ୍କର ଅନୁଚର ତାଙ୍କର ମଧ୍ୟ କିଙ୍କର ହେବାକୁ ଆମକୁ ଅନୁରୋଧ ପ୍ରଦାନ କରନ୍ତି। ଗୋପୀ ଭଟୁର ପଦକମଳୀ ହେଉ ଦାସ ଦାସାନ ଦାସ, ଆମେ ସେଇ ଗୋପ ଗୋପୀମାନଙ୍କର ତାଙ୍କର ପାଦପଦ୍ମରେ ଆମେ ସେବା ଯଦି କରିବା ତାହେଲେ ଆମେ ଭଗବାନଙ୍କୁ ପ୍ରାପ୍ତ ହୋଇପାରିବା। ତେଣୁ ଏହିଭଳି ଭାବରେ ସେ ଭଗବାନ ପ୍ରାର୍ଥନା କରୁଛନ୍ତି, ଅନୁଗ୍ରାହୀ ଭଗବାନ ଦେବାଂଚର କିଙ୍କର ଦର୍ଶନ ନବୁ ଭଗବତ ଭଗବତ ହେ ଭଗବାନ, ସେ କୃଷ୍ଣ ଯେ ଭଗବାନ ତୁ ଜାଣିପାରିଲେ, କୃଷ୍ଣ ହେଉଛନ୍ତି ଭଗବାନ, କୃଷ୍ଣ ହେଉଛନ୍ତି ଭଗବାନ ସ୍ୱୟଂ ଭଗବାନଙ୍କୁ। ଯେଉଁମାନେ ବିଷ୍ଣୁ ତତ୍ତ୍ୱକୁ ଜାଣନ୍ତି ଇଏ ହେଉଛନ୍ତି ଶ୍ରେଷ୍ଠ ଭଗବାନ ବୋଲି ସେମାନଙ୍କର ମଧ୍ୟ ପୂର୍ଣ୍ଣ ଜ୍ଞାନ ହେଇନାହିଁ, ଯେତେଦାନକୁ ସିଦ୍ଧାନ୍ତ ଯଦିଓ ସେମାନେ ସିଦ୍ଧ ହେଇଯାଇପାରନ୍ତି କିନ୍ତୁ ସେମାନଙ୍କର ମଧ୍ୟ ପୂର୍ଣ୍ଣ ତତ୍ତ୍ୱ ସେମାନେ ଅବଗତ ହେଇନାହାନ୍ତି।
ଜଣେ ଯେତେବେଳେ ଜାଣିବେ କୃଷ୍ଣ ଅସ୍ତୁ ଭଗବାନ ସ୍ୱୟଂ, କୃଷ୍ଣ ହେଉଛନ୍ତି ମୋ ଭଗବାନ, ତାହେଲେ ବୁଝିବାକୁ ପଡ଼ିବ ଯେ ସେ ତତ୍ତ୍ୱ ଜାଣନ୍ତି। ଦଶମ ସ୍କନ୍ଧରେ ଆମ ଶ୍ରୀଚନ୍ଦ୍ର ଗୌରବ ସ୍ୱାମୀ ମହାରାଜ କହନ୍ତି, ଦଶମ ସ୍କନ୍ଧରେ ଯେଉଁ ଭଗବାନଙ୍କ ବିଭିନ୍ନ ଲୀଳା ସବୁ ରହିଛି ଆର ତତ୍ତ୍ୱକୁ ଜାଣିବାକୁ ହେଲେ ଆମକୁ ଏକାଦଶ ସ୍କନ୍ଧ ପାଠ କରିବାକୁ ପଡ଼ିବ। ଏକାଦଶ ସ୍କନ୍ଧ ହେଉଛି ମୁକ୍ତି ତତ୍ତ୍ୱ ରହିଛି, ମୁକ୍ତି ଦଶଟି ବିଷୟ ଯେଉଁ ବର୍ଣ୍ଣନା କରାଯାଇଛି ଭାଗବତରେ, ମୁକ୍ତି ବିଷୟରେ ବର୍ଣ୍ଣନା କରାଯାଇଛି ଏକାଦଶ ସ୍କନ୍ଧରେ, ମୁକ୍ତି ଋତୁ ଅନ୍ୟତା ରୂପମ ସ୍ୱରୂପେଣ ବ୍ୟବସ୍ଥିତି ଦ୍ୱିତୀୟ ସ୍କନ୍ଧ ଦର୍ଶନ ବର୍ଣ୍ଣନା କରାଯାଇଛି। ମୁକ୍ତି ଅର୍ଥ କ'ଣ ନା ଅନ୍ୟ ରୂପକୁ ତ୍ୟାଗ କରି ନିଜ ସ୍ୱରୂପକୁ ଆସିବା, ସେଇଟା ହେଉଛି ମୁକ୍ତି। ତେଣୁ ଏହି ମୁକ୍ତି ତତ୍ତ୍ୱ ବିଷୟରେ ଭାଗବତ ଏକାଦଶ ସ୍କନ୍ଧରେ ଆମେ ପ୍ରାପ୍ତ ହେବା। ତେଣୁ ଯେଉଁମାନେ ଏକ ପ୍ରକାର ଭଗବତ ଗୀତା ଦଶମ ଅଧ୍ୟାୟ ଭାଗବତର ଦଶମ ଅଧ୍ୟାୟ ଶ୍ରବଣ କରିବେ, ଭଗବାନଙ୍କ ଲୀଳା ସବୁ ଜାଣିବେ, କିନ୍ତୁ ତତ୍ତ୍ୱ ଜାଣିବେନି, ଏକାଦଶ ସ୍କନ୍ଧ ବିଷୟରେ ତତ୍ତ୍ୱ ଜାଣିବେ ନାହିଁ, ତାଙ୍କର ପତନ ହେଇଯିବ ବୋଲି କୁହାଯାଏ। ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି, ଅହମ୍ ହି ସତ୍ୟ ଜ୍ଞାନ ଭକ୍ତା ଚ ପ୍ରଭୁରେବ ଚ ନ ତୁ ମାମ ବିଜାନନ୍ତି ତତ୍ତ୍ୱେ ନାମ ଶ୍ରବଣ ଦେବେ। ଭଗବାନ ଅଛନ୍ତି ପ୍ରକୃତରେ ଉପଭୋଗକାରୀ, ଏଇଟା ଯଦି ଆମେ ତତ୍ତ୍ୱରେ ନ ଜାଣିବା ତାହେଲେ ଆମର ପତନ ହେଇଯିବ। ଭଗବାନ ଏଠି ଯେଉଁ ସବୁ ବିଭିନ୍ନ ପ୍ରକାର ଉପଭୋଗ କରୁଛନ୍ତି, ଏଇସବୁ ଉପଭୋଗ ଦେଖିକରି ଆମର ମଧ୍ୟ ଇଚ୍ଛା ହେଲା ଆମେ ମଧ୍ୟ ଉପଭୋଗ କରିବା, ଭଗବାନ ଭଳି ଆମେ ମଧ୍ୟ ଉପଭୋଗ କରିବା, ତେଣୁ ସେଠି ଆମର ପତନ ହେଇଯାଏ। ଭୌତିକ ଜଗତରେ ଆମର ପତନ ହେଇଛି କାହିଁକି ନା ଆମେ ନିଜକୁ ଉପଭୋଗ କରିବାକୁ ଭାବୁଛେ, ଭଗବାନ ଯେଉଁଭଳି ଉପଭୋଗ କରୁଛନ୍ତି ଆମେ ସେଇଭଳି ଭାବରେ ଉପଭୋଗ କରିବା, ତେଣୁ ଆମର ପତନ ହେଉଛି। ତେଣୁ ଯେତେବେଳେ ଜାଣିବା ଯେ ପ୍ରକୃତରେ ଆମର ଉପଭୋଗ କରିବାର କ୍ଷମତା ନାହିଁ, ଉପଭୋଗକାରୀ ହେଉଛନ୍ତି ଏକମାତ୍ର ଭଗବାନ, ଭଗବାନ ଉପଭୋଗକାରୀ, ଏଇଟା ଯଦି ଜାଣିବା ତାହେଲେ ଆମେ ଶାନ୍ତି ପ୍ରାପ୍ତ ହେବା। ତେଣୁ ସେ ବର୍ତ୍ତମାନ ଏଇ ମଣିଦେବ ନଳକୂପର ଭଗବାନ ପ୍ରାର୍ଥନା କରୁଛନ୍ତି ଯେ ଦର୍ଶନା ହଉ ଭଗବତ, ବର୍ତ୍ତମାନ ସେ ଦର୍ଶନ ପାଇଲେ ଭଗବାନ ବୋଲି, ସେ କୃଷ୍ଣ ହେଉଛନ୍ତି ଭଗବାନ ବୋଲି ସେ ଜାଣି ଆମ ଦର୍ଶନ ଆମେ କଲୁ। Unless delivered or blessed by a devotee, one cannot understand that Krishna is the Supreme Personality of Godhead. ଜଣେ ବୈଷ୍ଣବଙ୍କର କୃପା ପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ଜଣେ ଜାଣିପାରିବ ନାହିଁ ଯେ ଭଗବାନ କୃଷ୍ଣ ହେଉଛନ୍ତି ଭଗବାନ ବୋଲି, ସେ ଅନେକ ଭଗବାନ ବୋଲି ଭାବିବ, ଇଏ ଭଗବାନ ସିଏ ଭଗବାନ ଏଇଭଳିଆ ଚିନ୍ତା କରିବ, କିନ୍ତୁ ଜଣେ ଶୁଦ୍ଧ ଭକ୍ତଙ୍କର କୃପା ପ୍ରାପ୍ତ ହେଲେ ସେ ଜାଣିବ ଯେ କୃଷ୍ଣ ହେଉଛନ୍ତି ଭଗବାନ। ତେଣୁ ଆଜି ମଣିଦ୍ୱୀପ ଏବଂ ନଳକୂପ ଯେଉଁ ଜାଣିପାରୁଛନ୍ତି ଇଏ ହେଉଛନ୍ତି ସ୍ୱୟଂ ଭଗବାନ, କାରଣ ବୃନ୍ଦାବନରେ କେହି ଜାଣନ୍ତି ନାହିଁ ଇଏ ହେଉଛନ୍ତି ଭଗବାନ, କୃଷ୍ଣ ଭଗବାନରେ କିଏ ଆଉ ଜାଣନ୍ତି ନାହିଁ, ସେମାନେ ଭାବନ୍ତି ଇଏ ଆମର ଜଣେ ଗୋପ ଭଳି। ସେଥିପାଇଁ ଉଦ୍ଧବ ବିଦୁରଙ୍କୁ ସେ କଥା ପ୍ରତ୍ୟେକ କହିଛନ୍ତି, ଭାଗବତ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେ ଦୁର୍ଭାଗ୍ୟ ଲୋପ ଏମ୍ ଜଗବ ନିତରାମ ଯେ ସମ୍ବସକୁ ନ ବିଧରି ମୀନା ଇବ ଉଡ଼ୁପମ, ଯେମିତି କ୍ଷୀର ସମୁଦ୍ରରେ ମୀନମାନେ ଅଛନ୍ତି ଏବଂ ଚନ୍ଦ୍ର ମଧ୍ୟ ସେଠି ଥିଲେ, କିନ୍ତୁ ମୀନମାନେ ଭାବୁଥିଲେ ଇଏ ଆମ ଭଳି ଗୋଟେ ମୀନ, ଯଦିଓ ସେ ଚନ୍ଦ୍ର ସମୁଦ୍ର ମନ୍ଥନରେ ସେ ଯାଇଛନ୍ତି, ଚନ୍ଦ୍ର ଯାଇଛନ୍ତି ତାଙ୍କର ଚନ୍ଦ୍ରଲୋକକୁ ଯାଇଛନ୍ତି, ତେଣୁ ସେମାନେ ଭାବୁଛନ୍ତି ଆରେ ଆମେ ତାକୁ ଭାବୁଥିଲୁ ଆମ ଭଳି ତାଙ୍କ ମୀନ, କିନ୍ତୁ ପ୍ରକୃତିରେ ହେଉଛନ୍ତି ଚନ୍ଦ୍ର ଦେବତା ଆମେ ଜାଣିପାରୁନଥିଲୁ। ସେହିଭଳି ଭାବରେ ଉଦ୍ଧବ କହୁଛନ୍ତି ବିଦୁରଙ୍କୁ ଭାଗବତ ତୃତୀୟ ସ୍କନ୍ଧରେ ଯେ ଯାଦବମାନେ ଜାଣିପାରୁନଥିଲେ ଯେ କୃଷ୍ଣ ହେଉଛନ୍ତି ଭଗବାନ ବୋଲି, ଯାଦବମାନେ ତ ଭଗବାନ ବୋଲି କୃଷ୍ଣଙ୍କର ଭଗବତ ତତ୍ତ୍ୱ କିଛି ଜାଣନ୍ତି, ଦୈଶ୍ୟ କିଛି ଜାଣନ୍ତିନି, କେମିତି ଜାଣିଥିଲେ, କିନ୍ତୁ ବୃନ୍ଦାବନରେ କେହି ଜାଣନ୍ତିନି କୃଷ୍ଣ ହେଉଛନ୍ତି ଭଗବାନ ବୋଲି। ତେଣୁ କିନ୍ତୁ ନାରଦ କୃପାରୁ ବର୍ତ୍ତମାନ ମଣିଦ୍ୱୀପ ନଳକୂପର ଜାଣିଲେ ଆପଣଙ୍କୁ ଦର୍ଶନ କଲା, ଦର୍ଶନ ନଉ ଭଗବତ, ଆପଣ ହେଉଛନ୍ତି ଭଗବାନ, ଆପଣଙ୍କ ଐଶ୍ୱର୍ଯ୍ୟ ଆମେ ଜାଣିଛୁ, ଷଡ଼ୈଶ୍ୱର୍ଯ୍ୟପୂର୍ଣ୍ଣ ଆପଣ, ତେଣୁ ଆପଣଙ୍କୁ ଆମେ ଦର୍ଶନ କଲୁ ଏବଂ ରିସିର ଆସିଦ ଅନୁଗ୍ରହ, ଏଇ କେମିତି ହେଲା ଆପଣ ଦର୍ଶନ କେମିତି ପାଇଲୁ, ଆପଣଙ୍କୁ କେମିତି ଆମେ ଜାଣିଲୁ ନା ଋଷି ସେଇ ନାରଦମୁନିଙ୍କର ଅନୁଗ୍ରହକୁ ଆମେ ଆପଣଙ୍କୁ ଜାଣିପାରିଲୁ, ତେଣୁକରି ସେ ପ୍ରାର୍ଥନା କରିବେ ଆସନ୍ତାକାଲି ଆମେ ଶ୍ରବଣ କରିବା। ଆମର କ'ଣ ନା ବାଣୀ ଗୁଣ ଆମେ କଥା, ଆମର କଥା ଯେଉଁ ଜୁହା ଆମେ ଭଗବାନଙ୍କର ଆପଣଙ୍କର ଗୁଣ ଗାନ କରୁ, ଆମର ଜୀବ ଶ୍ରବଣ ଦ୍ୱାରା ଆମର କର୍ଣ୍ଣ ଦ୍ୱାରା ଆମେ ଆପଣଙ୍କ କଥା ଶ୍ରବଣ କରିବୁ, ମନରେ ଆପଣଙ୍କୁ ସ୍ମୃତି ସ୍ମରଣ କରିବୁ, ବାପଙ୍କୁ ସ୍ମରଣ କରିବୁ, ଶିର ଦ୍ୱାରା ଆପଣଙ୍କୁ ପ୍ରଣାମ କରିବୁ ଏବଂ ଚକ୍ଷୁ ଦ୍ୱାରା ଆପଣଙ୍କର ଭକ୍ତଙ୍କର ଦର୍ଶନ କରିବୁ, ଏଇଭଳି ଭାବରେ ସେ ପ୍ରାର୍ଥନା କରିବେ। ଜୟ ଶ୍ରୀ ଭାଗବତଂ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି ଦାୟୀ ଗୋତମାନନ୍ଦ।